ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ରାଜ୍ୟ ଶିକ୍ଷାର ବିକାଶ ଲାଗି ପିଏମ୍ ଉଷା ଯୋଜନା 676 କୋଟି ଅନୁଦାନ ଦିଆଯିବା ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ଜାନୁଆରୀ 5 ତାରିଖ ଦିନ ଶହୀଦ ମାଧୁ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ବୀରତା ଦିବସ୍ତି ଜନମ ମାଇଟ୍ ଘେଷ୍ଠାନେ ଶହୀଦ ମାଧୁ ସିଂଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି। ଆଇବା 7 ତାରିଖ ହେବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆର୍ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା। ଆଉ ପୁରୀ ଶ୍ରୀମନ୍ଦିର ଆଇବା 20 ତାରିଖ ନୁ ମୂଲ ହେବା ଧାଡ଼ି ଦର୍ଶନ। ରାଜ୍ୟ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଯୋଜନା 676.7 କୋଟି ଟଙ୍କା ଅନୁଦାନ ଦିଆଯିବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ସୁରଜ କହିଛନ୍ ଯେ ଯୋଜନା ଲାଗି କେନ୍ଦ୍ର ସରକାର 408.7 କୋଟି ଟଙ୍କା ଆର୍ ରାଜ୍ୟ ସରକାର 268 କୋଟି ଟଙ୍କା ଦେବେ। ଏହି ଟଙ୍କା ବିଶ୍ୱବିଦ୍ୟାଳୟ ଆର୍ ମହାବିଦ୍ୟାଳୟମାନଙ୍କର ଭିତ୍ତିଭୂମି ବିକାଶ, ମାନବ ସମ୍ବଳ ବିକାଶ, ଗବେଷଣା ଆର୍ ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ସେ କହିଛନ୍। ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ମଲ୍ଟି ଡିସିପ୍ଲିନାରୀ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ୟୁନିଭର୍ସିଟି ବର୍ଗଥି 100 କୋଟି ଟଙ୍କା ମିଳିବା। ପିଏମ୍ ଉଷା ଯୋଜନାର କାର୍ଯ୍ୟକାରୀ ଲାଗି ହେଉଥିବା 3 ନମ୍ଘର ପ୍ରୋଜେକ୍ଟ ଆପ୍ରୁଭାଲ୍ ବୈଠକଟି ଏ ବାବଦେ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାନୁଆରୀ 5 ତାରିଖ ରାଜ୍ୟ ଜନଜାତି ଛାତ୍ରଛାତ୍ରୀଙ୍କ ଲାଗି ଶହୀଦ ମାଧୁ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ। ଯୋଜନାଟି ରାଜ୍ୟର ଜନଜାତି ଛାତ୍ରଛାତ୍ରୀଙ୍କୁ ଆଇବା ଶିକ୍ଷା ବଛର ଲାଗି ଏକାଥରକେ 5,000 ଟଙ୍କା ଲେଖା ସାହାଯ୍ୟ ଟଙ୍କା ଯୋଗାଇଦେବେ। ସାହାଯ୍ୟ ଟଙ୍କା ଛାତ୍ରଛାତ୍ରୀମାନଙ୍କର ବ୍ୟାଙ୍କ ଆକାଉଣ୍ଟକେ ସିଧାସଳଖ ଯିବା। ଏ ବାବଦେ ଶହୀଦ ମାଧୁ ସିଂଙ୍କର ବଳିଦାନ ଦିବସ ପାଳନ ଉଦ୍ଧେ ଆଜି ରାଜ୍ୟ ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫ ସୂଚନା ଦିଆଯାଇଛି। ବୀରତା ଦିବସ୍ତି ଶହୀଦ ମାଧୁ ସିଂଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୁ ସିଂଙ୍କର ବଳିଦାନ ଦିବସ୍ତି କୋଟି କୋଟି ପ୍ରଣାମ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମଟି କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଲ୍ ସାମାଜିକ ଗଣମାଧ୍ୟମ ଜରିଆ ଶହୀଦ ମାଧୁ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଶହୀଦ ମାଧୁ ସିଂଙ୍କର ରାଜ୍ୟସ୍ତରୀୟ ବୀରତା ଦିବସ ଅନୁଷ୍ଠିତ ହୋଇଯାଇଛି। ମାଧୁ ସିଂଙ୍କର ରାଜ୍ୟସ୍ତରୀୟ ବୀରତା ଦିବସ କାର୍ଯ୍ୟକ୍ରମ ଆଜି ତାଙ୍କର ଜନ୍ମମାଟି ବରଗଡ଼ ଜିଲ୍ଲାର ଘେଷ୍ଠାରେ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମଟି ସେନର ସାଂସଦ, ବିଧାୟକ, ଜନସାଧାରଣ ଆର୍ ଘେଷ୍ର ଶହୀଦ କୁଞ୍ଜଲ ସିଂ କ୍ଲବ୍ର ସଦସ୍ୟମାନେ ଯୋଗ ଦେଇଥିଲେ। ଅଦିନିଆ ବର୍ଷା ଲାଗି ହୋଇଥିବା ଫସଲ ନୁକସାନର ସୂଚନା ଲାଗି ପଞ୍ଜୀକରଣ ଆଇବା କାଲ ତକ ହୋଇପାରବା। ଆଗନୁ ଏଥିଲାଗି ଗଲା ରବିବାର ତକ ଶେଷ ତାରିଖ ଧାରିଜ ହୋଇଥିଲା। କୃଷି ରକ୍ଷକ ଆପ୍ ନାହିଁ ତ ହେଲ୍ପଲାଇନ୍ ନମ୍ଘର 1447 କ୍ଷତିଗ୍ରସ୍ତ ଚାଷୀ ପଞ୍ଜୀକରଣ କରିବା ଲାଗି ସରକାରଙ୍କ ତରଫ କୁହାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳଥି ନିର୍ମିତ ଜିଓ ସିଙ୍କ୍ରୋନାଇଜ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ଜିଏସ୍ଏଲ୍ଭି ଆଇବା ଜାନୁଆରୀ ମାସେ ତାର 100 ନମ୍ଘର ମହାକାଶ ଯାତ୍ରା କରବା। ଏଥିଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋ ତରଫ ଜୋରଦାର ପ୍ରସ୍ତୁତି ଚାଲିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଇସ୍ରୋର ସତୀଶ ଧଓ୍ୱନ ସ୍ୱେସ୍ ସେଣ୍ଟରନୁ ପିଏସ୍ଏଲ୍ଭି C-60 ମହାକାଶଯାନ ସ୍ୱେସ୍ ଡକିଂ ପରୀକ୍ଷଣ ଲାଗି ଗଲାରାତି ମହାକାଶ ଯାତ୍ରା କରବାର ଉତ୍ରୁ ଜିଏସ୍ଏଲ୍ଭିର 100ତମ ପରୀକ୍ଷା ଲାଗି ଇସ୍ରୋର ମୁଖ୍ୟ ଏସ୍ ସୋମନାଥ ସୂଚନା ଦେଇଛନ୍। ଆଇବା 9 ବରଷନୁ ଭୁବନେଶ୍ୱର ଆର୍ ଝାରସୁଗୁଡ଼ାନୁ ଦେଶର 9 ସହରକେ ସିଧାସଳଖ ବିମାନ ସେବା ମୂଲ ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍। ଆଇବା କାଲିଠାନୁ ଝାରସୁଗୁଡ଼ାନୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଆର୍ ମୁମ୍ବାଇକେ ବିମାନ ଚାଲବା। ସେନ୍ତା ଆଇବା ଶୁକ୍ରବାରନୁ ଭୁବନେଶ୍ୱରନୁ ଇନ୍ଦୋର, ଦେହରାଦୁନ, କୋଚି, ଜୟପୁର, ଲକ୍ଷ୍ନୌକେ ସିଧାସଳଖ ବିମାନ ସେବା ମୂଲ ହେବା। ସାମାଜିକ ଗଣମାଧ୍ୟମ ଜରିଆ ମୁଖ୍ୟମନ୍ତ୍ରୀ ସୂଚନା ଦେଇକରି କହିଛନ୍ ଯେ ରାଜ୍ୟର ଅର୍ଥନୈତିକ ବିକାଶ କ୍ଷେତ୍ରଥି ଇଟା ମାଇଲ୍ ଖୁଣ୍ଟ ହେବା। ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆର୍ ଏୟାର ଇଣ୍ଡିଆ ତରଫ ବିମାନ ସେବା ମିଳିପାରବା ବୋଲି କୁହାଯାଇଛି। ଇନ ଜନେଇ ଦିଆଯାଇପାରେ ଯେ ଏ ବଛର ଅକ୍ଟୋବର ମାସେ ରାଇଜୁ ଦେଶର ଭିନ୍ ଭିନ୍ ଜାଗାକେ ବିମାନ ସେବା ଦେବାର ଲାଗି ନୂଆ ନୀତି ପ୍ରଣୟନ ହୋଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆର୍ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆଇବା ମାସ 7 ତାରିଖ ଦିନ ହେବା। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷା ଲାଗି ରାଜ୍ୟ 798 କେନ୍ଦ୍ରଥି ପରୀକ୍ଷା କରାଯିବା। ପରିଷଦ ତରଫ ଏ ବାବଦ ବିଜ୍ଞପ୍ତି ସହିତ ଛାତ୍ରଛାତ୍ରୀମାନଙ୍କର ଆଡ୍ମିଟ୍ କାର୍ଡ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ଥି ମିଳୁଛି। ଆଦର୍ଶ ବିଦ୍ୟାଳୟଥି 6 କ୍ଲାସ୍ଥି ନାଁ ଲେଖାବାର ଲାଗି 141,360 ଜଣ ଆବେଦନ କରିଥିବାର ବେଳେ 7 କ୍ଲାସ୍ ଲାଗି 10,086, 8 କ୍ଲାସ୍ ଲାଗି 5,774 ଆର୍ 9 କ୍ଲାସ୍ ଲାଗି 3,199 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍। ସେନ୍ତା ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟଥି ପ୍ରବେଶିକା ପରୀକ୍ଷା ଲାଗି 6 କ୍ଲାସ୍ଥି 875 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍। ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିର ଭିନ୍ନକ୍ଷମ ଆର୍ ବରିଷ୍ଠ ନାଗରିକମାନଙ୍କର ମହାପ୍ରଭୁ ଦର୍ଶନ ଲାଗି ଖୁବ୍ ଜଲ୍ଦି ପଦକ୍ଷେପ ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍। ଆଇବା ଜାନୁଆରୀ 20 ତାରିଖ୍ ଶ୍ରୀମନ୍ଦିର ଧାଡ଼ି ଦର୍ଶନ ବ୍ୟବସ୍ଥା ମୂଲ ହେବା। ନୂଆବଛର ସମୟଥି ଶ୍ରୀମନ୍ଦିର ଅପ୍ରବଳ ଭିଡ଼କେ ନଜରଥି ରଖିକରି ସରକାର ପଦକ୍ଷେପ ନେଉଛନ୍। ଅତ୍କା ଭିଡ଼ ରହୁଥିବାରୁ ଧାଡ଼ି ଦର୍ଶନ ବ୍ୟବସ୍ଥା ଇହାଦେ କରାନାଇଯାଏ ବୋଲି ମନ୍ତ୍ରୀ କହିଛନ୍। 2024 ମସିହାକେ ବିଦାୟ ଦେବାର ସହିତେ ନୂଆ ବଛତି ମହାପ୍ରଭୁଙ୍କର ଦର୍ଶନ ଲାଗି ପୁରୀନ ଲକ୍ଷାଧିକ ଭକ୍ତମାନଙ୍କର ସମାଗମକେ ନଜରଥି ରଖିକରି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଥି ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ଶ୍ରୀମନ୍ଦିରଥି ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ହୋଇଥିବା ବୈଠକଟି ଶ୍ରୀଜୀଉମାନଙ୍କ ନୀତିକାନ୍ତି ଆର୍ ଶୃଙ୍ଖଳିତ ଦର୍ଶନ ସାଙ୍ଗେ ଟ୍ରାଫିକ୍ ପରିଚାଳନା ବାବଦେ ଆଲୋଚନା ହୋଇଥିଲା। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,
1 ଏବଂ 2 ପ୍ରାୟତଃ ବେଶୀ ଭିଡ଼ ଥାଏ, ବଟ୍ ଏ ବର୍ଷ ଆପଣ ଦେଖିଥିବେ କି 28-29 ଆମର ଯୋଉ ୱିକେଣ୍ଡ ବି ଥିଲା ଯଥେଷ୍ଟ ଭିଡ଼, ଆଜି ବି ବହୁତ ବହୁମାତ୍ରାରେ ଆମର ଭକ୍ତମାନ ଆଡିକେଟ୍ ଥିଲା, ତାକୁ ବି ଦେଖୁଥିବେ ଏଥର ଆମର ଫର୍ଦର ଏକ୍ସଟେଣ୍ଡ କରାଯାଇଛି ଓ ଆଜି ରାତିରେ ବି ଫର୍ଦର କୁଲର ମଧ୍ୟ ଲଗାଯାଉଛି। ପାନୀୟ ଜଳ ଅଛି, ତାର ବି ପାଖାପାଖି ଆମର 30+ ପଏଣ୍ଟସରେ ପାନୀୟ ଜଳ କାଲିଠୁ ଆଭେଲେବଲ୍ କରାଯିବ ଭକ୍ତଙ୍କ ପାଇଁ। ତତ୍ସହିତ ଆମର ପୁଲିସ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି, ତାକୁ ମଧ୍ୟ ସୁଦୃଢ଼ କରାଯାଇଛି, ଆଲୋଚନା ହେଇଛି ଏବଂ ଏକ ଆମର ମଲ୍ଟିଡିସିପ୍ଲିନାରୀ ଟିମ୍ ବି ଆମର ମନ୍ଦିରରେ ମୌଜୁଦ ରହିବେ।
ନୂଆ ବର୍ଷକେ ନଜରଥି ରଖିକରି ମା ସମଲେଶ୍ୱରୀଙ୍କ ଦର୍ଶନ ଲାଗି ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ଖାସ୍ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନଙ୍କ ଭିଡ଼କେ ନଜରଥି ରଖିକରି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସୂଚନା ଦେଇଛନ୍। ଆଇବାକାଲି ସକାଳ 6 ବଜେ ମନ୍ଦିର ଦର୍ଶନ ମୂଲ ହେବା। ଦିନର 11:45 5:30 ତକ ଅନ୍ନଭୋଗ ଲାଗି ଆର୍ ବେଲବୁଡ଼ର 7:45 ରାତି 8:30 ତକ ସନ୍ଧ୍ୟା ଆଳତି ଲାଗି ମାଙ୍କର ଦର୍ଶନ ବନ୍ଦ ରହିବା। ସେନ୍ତା ଆଇବାକାଲିଠାରୁ ମହାନଦୀ ଆଳତି ଘାଟନ ଆଳତି ଫେରଘାଇ ମୂଲ ହେବା ବୋଲି ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ମିଳିଛି। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ସହାୟକ ଅଭିଯନ୍ତା ମୁନିଶ ଗର୍ଗ ଆଜ ଚାକିରିନୁ ଅବସର ନେଇଛନ୍। ସେ 1991 ମସିହାଥି ଚାକିରି ଜୀବନ ମୂଲ କରିକରି ଦୀର୍ଘ 33 ବର୍ଷ ଆକାଶବାଣୀ ଆର୍ ଦୂରଦର୍ଶନ କେନ୍ଦ୍ରମାନଙ୍କେ କାମ କରିଥିଲେ। ଆକାଶବାଣୀ ରିକ୍ରିଏସନ୍ କ୍ଲବ ତରଫରୁ ହୋଇଥିବା ବିଦାୟ ସମ୍ବର୍ଦ୍ଧନା ସଭାଥି କାର୍ଯ୍ୟକ୍ରମ ମୁଖ୍ୟ ମନୀଷ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମଥି ଅଭିଯାନ୍ତ୍ରିକୀ ମୁଖ୍ୟ ସଞ୍ଜୟ ସରକାର, ସନ୍ତୋଷ ପିଙ୍ଗ, କ୍ଷେତ୍ରମଣି ବିଭାର ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ଲୋକନୃତ୍ୟ ଆର୍ ଲୋକଗୀତକେ ନେଇକରି ଗୋଟିଏ ତଥ୍ୟଭିତ୍ତିକ ବହିକେ ଗଲାକାଲି ଉନ୍ମୋଚନ କରିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏ ବହି ଛାତ୍ରଛାତ୍ରୀ ଆର୍ ଗବେଷକମାନଙ୍କ ଲାଗି ଲାଭଦାୟକ ହେବା ବୋଲି କହିଥିଲେ। ଏ ଅବସରରେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଏନ୍ ନାଗରଜୁ ପ୍ରମୁଖ ଉପସ୍ଥିତ ଥିଲେ। ବୌଦ୍ଧ ଇଣ୍ଡୋର ଷ୍ଟାଡିୟମଠାରେ ସ୍ୱାସ୍ଥ୍ୟସେବା ଦିବସ ପାଳନ କରାଯାଇଛି। ଏହି ଅବସରରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୋଟିଏ ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ଟୁର୍ଣ୍ଣାମେଣ୍ଟର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କର ବିକାଶ ଭବନ ସମ୍ମିଳନୀ କକ୍ଷନ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାଥି ହୋଇଥିବା ବୈଠକଟି ଦୁର୍ଘଟଣାକେ ଅଟକାବାର ଲାଗି ଭିନ୍ ଭିନ୍ ଜାଗାନ ସଚେତନତାମୂଳକ ହୋର୍ଡିଂ, ଗାଡ଼ି ମଟର ଯାଞ୍ଚ, ରାସ୍ତାଘାଟର ଉନ୍ନତିକରଣ ଆର୍ ମରାମତି ଉପରେ ଆଲୋଚନା କରାଯାଇଥିଲା। ବୈଠକଟି ଦେବଗଡ଼ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀ ଆର୍ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇଥିଲେ। ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମଠାରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଆଜି 4 ଦିନେ ଦିଲ୍ଲୀ ଏସ୍ଜି ପାଇପର୍ସ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ ମ୍ୟାଚ୍ ହେବା। ରାତି 8:15 ଖେଲ୍ ମୂଲ ହେବା। ଗଲାକାଲି ହୋଇଥିବା ମ୍ୟାଚ୍ଟି ୟୁପି ରୁଦ୍ରାସ ବେଦାନ୍ତ କଳିଙ୍ଗ ଲ୍ୟାନ୍ସର୍ସକେ 3-1 ଗୋଲ୍ଥି ହରାଇଥିଲା। ରାଜ୍ୟ ଶିକ୍ଷାର ବିକାଶ ଲାଗି ପିଏମ୍ ଉଷା ଯୋଜନାଥି 676 କୋଟି ଅନୁଦାନ ଦିଆଯିବା ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ଜାନୁଆରୀ 5 ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ବୀରତା ଦିବସଟି ଜନମାଇଡ୍ ଘେଷ୍ଠାରେ ଶହୀଦ ମାଧୋ ସିଂଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି। ଆଇବା 7 ହେବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆର୍ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା। ଆଉର୍ ପୁରୀ ଶ୍ରୀମନ୍ଦିର ଆଇବା 20 ମୂଲ ହେବା ଧାଡ଼ି ଦର୍ଶନ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।